ଆଜ୍ଞା, ମୁଁ ଶିବାନୀ ବେହେରା କହୁଥିଲି, ଆଉ ଏଇଠି 18 ନମ୍ବର ୱାର୍ଡରୁ ଗଙ୍ଗୁଆ ବସ୍ତିରୁ କହୁଛି। ଆମର ଏଇଠି ବହୁତ ଅସୁବିଧା ହଉଛି, ରାସ୍ତାଘାଟ ନାହିଁ, ଆଉ ପାଣି ପାଣି ଲାଇନ ଆଉ ଲାଟ୍ରିନ୍ ସବୁଠାରେ, ଏଠି ଅଙ୍ଗନବାଡି ବି ନାହିଁ, ଛୁଆପିଲା ମାନେ ଲାଇନ ନାହିଁ, ଯେହେତୁ ଛୁଆପିଲା ପାଠ ପଢିବାକୁ ବି ଅସୁବିଧା ହଉଛି, ସେଥିପାଇଁ ଆପଣଙ୍କର ସାହାଯ୍ୟ ଦରକାର। ଏଠି ଲାଟ୍ରିନ୍ ବି ନାହିଁ, କିଛି ଏଠି ଅସୁବିଧା ମାନେ ପ୍ରବଳ ଅସୁବିଧା ଅଛି, ଯିବା ଆସିବାକୁ ମାନେ କାଦୁଅ, ରାସ୍ତା ନାହିଁ, କିଛି ନାହିଁ, ସେଥିପାଇଁ ଆମେ ବହୁତ ଦୁଃଖିତ, ଆପଣ କିଛି ସାହାଯ୍ୟ କରନ୍ତୁ।